ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଧରା ପଡ଼ିଲା ଛୋଟା ରାଜନ, 20 ବର୍ଷ ପରେ ଇଣ୍ଡୋନେସିଆରୁ ଗିରଫ। ଭାରତରେ ବହୁ ଅପରାଧ ଘଟାଇ 20 ବର୍ଷ ତଳେ ବିଦେଶକୁ ପଳାଇଥିବା କୁଖ୍ୟାତ ମାଫିଆ ଡନ୍ ଛୋଟା ରାଜନ ଗିରଫ ହୋଇଛି। ଇଣ୍ଡୋନେସିଆର ବାଲି ଦ୍ୱୀପରୁ ତାକୁ ଗିରଫ କରାଯାଇଛି। ଭାରତର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସିବିଆଇ ଅନୁରୋଧରେ ଇଣ୍ଡୋନେସିଆ ପୁଲିସ ତାକୁ ଗିରଫ କରିଥିବା ସିବିଆଇ ନିର୍ଦ୍ଦେଶକ ଅନିଲ ସିହ୍ନା କହିଛନ୍ତି। ସିହ୍ନା କହିଛନ୍ତି ଯେ ଭାରତର ସିନେମା ଟିକେଟ କଳାବଜାରରୁ ବହୁ ଜଘନ୍ୟ ଅପରାଧ ଘଟାଇବା ପରେ ଏହି ଅପରାଧୀ ଗିରଫ ଏଡ଼ାଇବାକୁ ଦେଶ ବାହାରକୁ ପଳାଇଥିଲା। ତାକୁ ଗିରଫ କରିବା ସରକାର ଆନ୍ତର୍ଜାତିକ ପୁଲିସ ସଂସ୍ଥା ଇଣ୍ଟରପୋଲର ସହାୟତା ଲୋଡ଼ିଥିଲେ। ଭୂମିକମ୍ପରେ 233 ମୃତ୍ୟୁ, ଦୋହରିଲା ଅଫଗାନିସ୍ତାନ, ପାକିସ୍ତାନ, ଉତ୍ତର ଭାରତରେ ବି ଝଟକା। ସୋମବାର ଅପରାହ୍ନ 2:30 ରେ ଅଫଗାନିସ୍ତାନର ଉତ୍ତର ପୂର୍ବାଞ୍ଚଳରେ 45 ସେକେଣ୍ଡ ଧରି ଶକ୍ତିଶାଳୀ ଭୂମିକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.5 ଥିବା ଜଣାପଡ଼ିଛି। ଏଥିରେ ରାଜଧାନୀ କାବୁଲ ଓ ପଡ଼ୋଶୀ ପାକିସ୍ତାନ ଦୋହଲି ଯାଇଥିବା ବେଳେ ଭାରତର ଉତ୍ତରାଞ୍ଚଳରେ ତୀବ୍ର ଝଟକା ଲାଗିଥିବାର ସୂଚନା ମିଳିଛି। ଚଢ଼ଉକୁ ବିରୋଧ, ଜଗତପୁରରୁ 2 ଡାଲି ଗୋଦାମ ସିଲ, ମାଲ ଗୋଦାମ ବନ୍ଦ ପାଇଁ ଚେତାବନୀ। ଧାର୍ଯ୍ୟ ପରିମାଣରୁ ଅଧିକ ମାତ୍ରାରେ ଡାଲି ମହଜୁଦ ରଖିଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆଜି ଜଗତପୁରରେ 2 ଡାଲି ଗୋଦାମକୁ ସିଲ କରିଦିଆଯାଇଛି। ଦେବୀ ଭଣ୍ଡାର ଓ ମହମ୍ମଦ ଫାରୁକ ତୟବ ଗୋଦାମକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି। ସାଲେପୁରର ଅତିରିକ୍ତ ତହସିଲଦାର ନିରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଯୋଗାଣ ଅଧିକାରୀ ଓ ନିରୀକ୍ଷକମାନେ ଆଜି ଦିନ 11ଟାରୁ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ଡାଲିର ପରିମାଣ ଯାଞ୍ଚ କରିବା ପରେ ଏହି 2 ଗୋଦାମକୁ ସିଲ କରିଦେଇଥିଲେ। 111,000 ଟନ୍ ଡାଲି ଜବତ, ବେଆଇନ କେତେ ହିସାବ ନାହିଁ। ରାଜ୍ୟବ୍ୟାପୀ ଚାଲିଥିବା ଡାଲି ଗୋଦାମ ଓ ମିଲ୍ ଉପରେ ଚଢ଼ାଉ ଲଗାତାର ଚତୁର୍ଥ ଦିନ ପାଇଁ ଜାରି ରହିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ 900 ଟନ୍ରୁ ଅଧିକ ଡାଲି ଜବତ ହୋଇଥିବାର ସୂଚନା ମିଳିଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ପାଣିରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।